পথ প্রদর্শিকা, সে যে পথ প্রদর্শিকা, পথ প্রদর্শিকা,
পথ প্রদর্শিকা,
পথ প্রদর্শিকা, সে যে পথ
নমস্কার, আমার পথ প্রদর্শিকা অনুষ্ঠান তরফ আপনার এই কার্যক্রমকে স্বাগত করুছু। এই কার্যক্রম নিয়মিত শুণন্তু ও অনন্ত জীবনর অধিকারী হন্তু, শুণন্তু আশীর্বাদর অধিকারী হন্তু।
যীশুঙ্ক মধুর বাক্য চলা পথে সাজে দীপ,
পবিত্র বাইবল কহে, কারণ পাপর বেতন মৃত্যু, কিন্তু ঈশ্বরঙ্ক অনুগ্রহ দান আম্ভমানঙ্কর প্রভু খ্রিস্ট যীশুঙ্ক সহভাগিতারে অনন্ত জীবন অটে। আসন্তু সেই মৃত্যুর ভয়রু রক্ষা পাই অনন্ত জীবনর অধিকারী হেবা নিমন্তে শুনিবা বেতার কার্যক্রম পথ প্রদর্শিকা।
শ্রোতা বন্ধু, আজির এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামের শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত করে আপনার সহযোগ নিমন্তে বিশেষ ধন্যবাদ। আপনার এই কার্যক্রমের জনে নিয়মিত শ্রোতা জাঁ আমি বিশেষ খুশি ও প্রভু নাম ধন্যবাদ দে। প্রভু আপনার আশীর্বাদ করতু ও সে আপনার পরিবার ও আপনার ব্যক্তিগত জীবন সুরক্ষা করতু। আসন্তু তাহলে প্রভুঙ্কর বাক্য মধ্যে দিয়ে যাওয়া পূর্ব সংক্ষেপে প্রার্থনা করা। পবিত্র প্রভু, তোমার পবিত্র নামর ধন্যবাদ করুছি সুন্দর সময় পাই, সুন্দর সুযোগ পাই, তোমার জীবন্ত বাক্য পাই। প্রভু, আমাদের অযোগ্য অপদার্থ মনুষ্য হলে মধ্য তোমার দয়া, তোমার অনুগ্রহ, তোমার অনুকম্পা আমাদের জীবন পাই এতে প্রচুর যে প্রভু, আর যেতবে আমি এই সমস্ত বিষয় সমীক্ষা করু প্রভু, আমার জীবন কিছু নুহে প্রভু, তথাপি প্রভু তোমার অসীম অনুগ্রহ আজ আমি এপর্যন্ত কড়াই আনিছে। কেবল সে নুহে প্রভু, আমার দৈনন্দিন জীবন নিমন্তে প্রভু তুমি বাসবস্ত্র আহার দে আমি এপর্যন্ত বঞ্চাই রখিছ, এবং প্রভু তোমার জীবন্ত বাক্য শুণবার সুযোগ দিয়েছ, যেপরি প্রভু আমি বিনষ্ট ন হয়ে অনন্ত জীবনর অধিকারী হো। হ্যাঁ পবিত্র প্রভু, নিবেদন প্রার্থনা করে আজ যে শ্রোতাবন্ধু মানে তোমার বাক্য শুণবা নিমন্তে সে বহুমূল্য সময় দিয়েছেন, ପ୍ରଭୁ ତୁମେ ସେମାନଙ୍କ ହୃଦୟକୁ ସ୍ପର୍ଶ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ପ୍ରଭୁ ତୁମେ ସେମାନଙ୍କୁ ତୁମର ସ୍ୱର୍ଗୀୟ ଆଶୀର୍ବାଦରେ ପରିପୂର୍ଣ୍ଣ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ମାଥିବୁ ସୁସମାଚାରର 10 ପର୍ବର 23 ପଦରୁ ଆରମ୍ଭ କରି 11 ପର୍ବର 6 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଦେଖନ୍ତୁ 23 ପଦରେ ଏହିପରି ଲେଖା ଅଛି, କିନ୍ତୁ ସେମାନେ ଯେତେବେଳେ ତୁମମାନଙ୍କୁ ଏକ ନଗରରେ ତାଡ଼ନା କରିବେ ସେତେବେଳେ ଅନ୍ୟ ନଗରକୁ ପଳାଇ ଯାଅ, କାରଣ ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ନଗରଗୁଡ଼ିକରେ ତୁମମାନଙ୍କ ଭ୍ରମଣ ଶେଷ ନ ହେବା ପୂର୍ବରୁ ମନୁଷ୍ୟପୁତ୍ର ଆଗମନ କରିବେ। ଏଠାରେ ପ୍ରଭୁ ଯୀଶୁ ତାହାଙ୍କର ଦ୍ୱିତୀୟ ଆଗମନର ସମୟକୁ ଲକ୍ଷ୍ୟ କରି କୁହନ୍ତି ନାହିଁ, ମାତ୍ର ସେହି 3 ବର୍ଷର ସମୟ ମଧ୍ୟରେ ତାହାଙ୍କର ମନୋନୀତ ଜାତି ଇସ୍ରାଏଲ ନିକଟରେ ପ୍ରକାଶିତ ହେବା ବିଷୟକୁ ଲକ୍ଷ୍ୟ କରି କୁହନ୍ତି। ଲକ୍ଷ୍ୟ କରନ୍ତୁ, ସେ କହନ୍ତି ଇସ୍ରାଏଲ ନଗରଗୁଡ଼ିକରେ ତୁମମାନଙ୍କ ଭ୍ରମଣ ଶେଷ ନ ହେବା ପୂର୍ବରୁ ମନୁଷ୍ୟପୁତ୍ର ଆଗମନ କରିବେ, ଅର୍ଥାତ୍ ଜଗତ ନୁହେଁ ମାତ୍ର ଇସ୍ରାଏଲ ନଗରଗୁଡ଼ିକରେ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଯେପର୍ଯ୍ୟନ୍ତ ସେ ଇସ୍ରାଏଲ ଜାତି ନିକଟରେ ପ୍ରକାଶିତ ହୋଇନାହାନ୍ତି ସେପର୍ଯ୍ୟନ୍ତ ଇସ୍ରାଏଲ ନଗରଗୁଡ଼ିକରେ ସେମାନଙ୍କ ଭ୍ରମଣ ଶେଷ ହେବ ନାହିଁ, କାରଣ ସେହି ସମୟରେ ପ୍ରଭୁ ଯୀଶୁଙ୍କୁ ନେଇ ଇସ୍ରାଏଲ ଜାତି ମଧ୍ୟରେ ଅନେକ ପ୍ରକାର ମତଭେଦ ସୃଷ୍ଟି ହୋଇଥିଲା, କାରଣ ଅନେକ ତାହାଙ୍କୁ ବିଭିନ୍ନ ଭାବରେ ଗ୍ରହଣ କରିଥିଲେ। କାରଣ ଯେତେବେଳେ ପ୍ରଭୁ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ପଚାରିଲେ ମନୁଷ୍ୟପୁତ୍ରଙ୍କ ବିଷୟ ନେଇ ଲୋକେ କ'ଣ କୁହନ୍ତି, ସେତେବେଳେ ସେମାନେ ବିଭିନ୍ନ ପ୍ରକାର ଉତ୍ତର ଦେଇଥିଲେ। ତାହାଙ୍କ ବିଷୟ ନେଇ ପ୍ରତ୍ୟେକଙ୍କର ଭିନ୍ନ ଭିନ୍ନ ମତ ଥିଲା, ଏପରିକି ବର୍ତ୍ତମାନ ମଧ୍ୟ ଏହି ଜଗତରେ ସେ ହେଉଛନ୍ତି ସବୁଠାରୁ ବିବାଦୀୟ ବ୍ୟକ୍ତି, କାରଣ ଆଜି ମଧ୍ୟ ଲୋକେ ତାହାଙ୍କ ବିଷୟ ନେଇ ଭିନ୍ନ ଭିନ୍ନ ମତ ପୋଷଣ କରନ୍ତି। କିନ୍ତୁ ସେ ହେଉଛନ୍ତି ଜଗତର ଏକମାତ୍ର ଉଦ୍ଧାରକର୍ତ୍ତା ଈଶ୍ୱର, ଯିଏକି ସମଗ୍ର ମାନବଜାତିର ଉଦ୍ଧାର ନିମନ୍ତେ ଆପଣାକୁ ପ୍ରାୟଶ୍ଚିତ ବଳି ରୂପେ ଉତ୍ସର୍ଗ କରି ସେହି ପବିତ୍ର ରକ୍ତ ପ୍ରଦାନ କରି ପ୍ରାୟଶ୍ଚିତ ସାଧନ କଲେ। ଆସନ୍ତୁ ଏହାପରେ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ସେମାନଙ୍କର ଜୀବନଧାରାର ପ୍ରଣାଳୀ ପ୍ରତି ଦୃଷ୍ଟି ରଖି ସେମାନଙ୍କୁ କି ଉପଦେଶ ଦିଅନ୍ତି ତାହା ଲକ୍ଷ୍ୟ କରିବା। ତେବେ ଏହି ସମସ୍ତ ଉପଦେଶ ଆମମାନଙ୍କ ଜୀବନ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ, କିନ୍ତୁ ଏହା ସିଧାସଳଖ ସେହି 12 ଜଣ ଶିଷ୍ୟଙ୍କ ନିମନ୍ତେ ପ୍ରଯୁଜ୍ୟ ଥିଲା। ଦେଖନ୍ତୁ 24 ପଦରେ ଲେଖା ଅଛି, ଶିଷ୍ୟ ଗୁରୁଠାରୁ କିମ୍ବା ଦାସ କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ। ଏହି କଥାର ଭାବ ହେଉଛି, ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଯେତେବେଳେ ଆମର ଜୀବନ ଦ୍ୱାରା ପ୍ରକାଶ କରୁ, ଆମେ ତାହାଙ୍କୁ ଆମ ଜୀବନରେ ପ୍ରଥମ ଅଥବା ଶ୍ରେଷ୍ଠ ସ୍ଥାନ ଦେବା ଉଚିତ। ଯଦି ଆମେ ତାହାଙ୍କୁ ପ୍ରଥମ ସ୍ଥାନ ନ ଦେଉ, ତାହେଲେ ଆମେ ସମସ୍ୟାର ସମ୍ମୁଖୀନ ହେବା, ଅର୍ଥାତ୍ ତାହାଙ୍କ ନିମନ୍ତେ ଆମେ ସମସ୍ୟାର କାରଣ ହେବା, କାରଣ ସେ ଚାହାନ୍ତି ଆମେ ଯେପରି ତାହାଙ୍କୁ ଆମ ଜୀବନରେ ଶ୍ରେଷ୍ଠ ସ୍ଥାନ ଦେଉ। ଏହାପରେ 25 ପଦରେ ଲେଖା ଅଛି, ଶିଷ୍ୟ ଆପଣା ଗୁରୁ ଓ ଦାସ ଆପଣା କର୍ତ୍ତା ତୁଲ୍ୟ ହେଲେ ସେମାନଙ୍କ ପକ୍ଷରେ ଯଥେଷ୍ଟ। ସେମାନେ ଯେବେ ଗୃହକର୍ତ୍ତାଙ୍କୁ ବାଲ୍ ଜିବୁଲ ବୋଲି କହିଅଛନ୍ତି, ତେବେ ତାହାଙ୍କର ପରିଜନଙ୍କୁ ତ ଆହୁରି ଅଧିକ କହିବେ। ଏଠାରେ ପ୍ରଭୁ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ ଏହା କହିବାକୁ ଚାହାନ୍ତି ଯେ ଯଦି ତୁମେମାନେ ମୋହର ନିମନ୍ତେ ବିଶ୍ୱସ୍ତ ସାକ୍ଷୀ ରୂପେ କାର୍ଯ୍ୟ କରିବା ଦ୍ୱାରା ଲୋକମାନେ ତୁମ ବିରୁଦ୍ଧରେ ନାନା ପ୍ରକାର ମନ୍ଦ କଥା କହନ୍ତି, ତାହେଲେ ତୁମମାନେ ସେଥିନିମନ୍ତେ ଦୁଃଖିତ ହୁଅ ନାହିଁ କି ଭାଙ୍ଗି ପଡ଼ ନାହିଁ, କାରଣ ସେମାନେ ଯଦି ପ୍ରଭୁ ଯୀଶୁଙ୍କୁ ଏପରି କୁବ୍ୟବହାର କରିଅଛନ୍ତି, ତାହେଲେ ତୁମମାନଙ୍କ ପ୍ରତି ସେମାନେ କିପରି ଉତ୍ତମ ବ୍ୟବହାର ଦେଖାଇବେ। ତେଣୁ ତୁମେମାନେ କେବେ ହେଲେ ସେମାନଙ୍କଠାରୁ ଉତ୍ତମ ବ୍ୟବହାର ପାଇବ ବୋଲି ଆଶା କର ନାହିଁ। ତେବେ ସେ ସେମାନଙ୍କୁ ଉତ୍ସାହ ପ୍ରଦାନ କରି ଏହିପରି କହନ୍ତି, ଯାହାକି 26 ପଦରେ ଲେଖା ଅଛି, ଅତଏବ ସେମାନଙ୍କୁ ଭୟ କର ନାହିଁ, କାରଣ ଯାହା ପ୍ରକାଶିତ ନ ହେବ ଏପରି ଆଚ୍ଛାଦିତ କିଛି ନାହିଁ, ଆଉ ଯାହା ଜଣା ନଯିବ ଏପରି ଗୁପ୍ତ କିଛି ନାହିଁ। ପ୍ରିୟ ବନ୍ଧୁ, ଆମେ ଯଦି ପ୍ରଭୁ ଯୀଶୁଙ୍କ ନିମନ୍ତେ ନିନ୍ଦା ଅପମାନ ପ୍ରଭୃତି ସହ୍ୟ କରୁ, ତାହେଲେ ଆମେ ତହିଁ ନିମନ୍ତେ ଭୟ କରିବା ବା ଦୁଃଖିତ ହେବା ଉଚିତ ନୁହେଁ, କାରଣ ପ୍ରଭୁ ତହିଁର ବିଚାର କରିବାକୁ ଯାଉଅଛନ୍ତି, କାରଣ ସେ ଧାର୍ମିକଙ୍କୁ ଅଧାର୍ମିକମାନଙ୍କଠାରୁ ପୃଥକ କରିବେ ଓ ବିଶ୍ୱାସୀମାନଙ୍କୁ ତାଡ଼ନାକାରୀମାନଙ୍କଠାରୁ ପୃଥକ କରିବେ। ସେ ତାଡ଼ନାକାରୀମାନଙ୍କର ବିଚାର କରିବେ। ତେଣୁ ଆମେ ନିଜେ ଯଦି ପ୍ରଭୁଙ୍କ ଦୃଷ୍ଟିରେ ବିଶ୍ୱସ୍ତ ଅଛୁ ଓ ଅନ୍ୟମାନଙ୍କ ନିକଟରେ ଆଦର୍ଶ ଜୀବନଯାପନ କରୁଅଛୁ, ତାହେଲେ ତାହା ପ୍ରଭୁଙ୍କ ନିକଟରେ ଆମର ବିଶ୍ୱସ୍ତତାକୁ ପ୍ରମାଣିତ କରିବ ଓ ପ୍ରଭୁ ଆମମାନଙ୍କୁ ତହିଁର ପୁରସ୍କାର ଦେବେ। 27 ପଦରେ ଲେଖା ଅଛି, ମୁଁ ତୁମମାନଙ୍କୁ ଯାହା ଅନ୍ଧକାରରେ କହେ ତାହା ଆଲୋକରେ କୁହ, ପୁଣି ଯାହା ତୁମେମାନେ ଗୋପନରେ ଶୁଣ ତାହା ଘର ଛାତ ଉପରେ ଘୋଷଣା କର। ଏଠାରେ ପ୍ରଭୁ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ସାହସ ଦେଇ ରାଜ୍ୟର ସୁସମାଚାରକୁ ପ୍ରକାଶ୍ୟରେ ଅଧିକରୁ ଅଧିକ ଘୋଷଣା କରିବାକୁ କହନ୍ତି। ବାସ୍ତବରେ ବର୍ତ୍ତମାନର ବେତାର କାର୍ଯ୍ୟକ୍ରମ ସୁସମାଚାର ପ୍ରଚାର କାର୍ଯ୍ୟ ନିମନ୍ତେ ଅଧିକ ଫଳପ୍ରଦ। ପ୍ରଭୁ ଚାହାନ୍ତି ତାଙ୍କର ନାମ ଯେପରି ପ୍ରକାଶ୍ୟରେ ସାରା ଜଗତରେ ପ୍ରଚାରିତ ହେଉ। 28 ପଦରେ ଲେଖା ଅଛି, ଆଉ ଯେଉଁମାନେ ଶରୀରକୁ ବଧ କରନ୍ତି କିନ୍ତୁ ଆତ୍ମାକୁ ବଧ କରିପାରନ୍ତି ନାହିଁ ସେମାନଙ୍କୁ ଭୟ କର ନାହିଁ, ବରଂ ଯେ ଶରୀର ଓ ଆତ୍ମା ଉଭୟକୁ ନରକରେ ବିନଷ୍ଟ କରିପାରନ୍ତି ତାହାଙ୍କୁ ହିଁ ଭୟ କର। ଅନ୍ୟ ଅର୍ଥରେ କହିବାକୁ ଗଲେ ଈଶ୍ୱରଙ୍କୁ ଭୟ କରିବା ପାଇଁ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ କହନ୍ତି। ଜଣେ କ୍ରମୁଏଲ୍ଙ୍କୁ ପଚାରିଲେ, କ୍ରମୁଏଲ୍ ଆପଣ କାହିଁକି ଅତି ସାହସିକ? କ୍ରମୁଏଲ୍ ଉତ୍ତର କଲେ, ମୁଁ ଶିକ୍ଷା କରିଛି ଯେ ଯେତେବେଳେ ଆପଣ ଈଶ୍ୱରଙ୍କୁ ଭୟ କରନ୍ତି ସେତେବେଳେ ଆପଣ କୌଣସି ମନୁଷ୍ୟକୁ ଦେଖି ଭୟ କରିବେ ନାହିଁ। ଏହାପରେ 29-31 ପଦରେ ଏହିପରି ଲେଖା ଅଛି, ଦୁଇଟି ଘରଚଟିଆ କ'ଣ ଗୋଟିଏ ପଇସାରେ ବିକାଯାଆନ୍ତି ନାହିଁ? ଆଉ ତୁମାନଙ୍କର ପିତାଙ୍କର ଅନୁମତି ବିନା ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ତଳେ ପଡ଼େ ନାହିଁ, କିନ୍ତୁ ତୁମାନଙ୍କ ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି। ଏଣୁ ଭୟ କର ନାହିଁ, ତୁମେମାନେ ଅନେକ ଘରଚଟିଆଠାରୁ ଶ୍ରେଷ୍ଠ। ଦେଖନ୍ତୁ କେତେ ଚମତ୍କାର ବିଷୟ ଏ ସ୍ଥାନରେ ମାଥ୍ୟୁ ପ୍ରକାଶ କରନ୍ତି। ପ୍ରଭୁ ଗୋଟିଏ ଛୋଟ ଘରଚଟିଆ ପକ୍ଷୀ ପ୍ରତି ମଧ୍ୟ ଦୃଷ୍ଟି ରଖିଥାନ୍ତି, ତାହେଲେ ତାଙ୍କର ସୃଷ୍ଟ ମନୁଷ୍ୟମାନଙ୍କ ପ୍ରତି ସେ କେତେଦୂର ଚିନ୍ତିତ ନୁହନ୍ତି। ପ୍ରିୟ ବନ୍ଧୁ, ଈଶ୍ୱର ଆପଣଙ୍କୁ ପ୍ରେମ କରନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣଙ୍କ ମା'ଙ୍କଠାରୁ ଆପଣଙ୍କୁ ଅଧିକ ପ୍ରେମ କରନ୍ତି ଓ ସେ ଆପଣଙ୍କର ଯତ୍ନତତ୍ଵ ନିଅନ୍ତି। ଦେଖନ୍ତୁ, ଆପଣଙ୍କର ପିତାମାତା କ'ଣ ଆପଣଙ୍କ ମସ୍ତକର କେଶ ଗଣିପାରିଛନ୍ତି କି? ନା, ଗଣିପାରିବେ, କିନ୍ତୁ ପ୍ରଭୁ ଆପଣଙ୍କର ସମସ୍ତ କେଶ ଗଣନା କରିଅଛନ୍ତି। ତାହେଲେ ଚିନ୍ତା କରନ୍ତୁ, ଆପଣଙ୍କ ବିଷୟରେ କିଏ ଅଧିକ ଜାଣିଛନ୍ତି? କିନ୍ତୁ ଆପଣ କ'ଣ ତାହାଙ୍କୁ ଜାଣିଛନ୍ତି କି? ଯଦି ଆପଣ ତାହାଙ୍କୁ ଜାଣିଛନ୍ତି, ତାହେଲେ ଆପଣ କ'ଣ ତାହାଙ୍କର ସାକ୍ଷୀ ହୋଇପାରିଛନ୍ତି? ଦେଖନ୍ତୁ 32-33 ପଦରେ ଏହିପରି ଲେଖା ଅଛି, ଆଉ ଯେ କେହି ଲୋକଙ୍କ ସାକ୍ଷାତରେ ମୋତେ ସ୍ୱୀକାର କରିବ, ମୁଁ ମଧ୍ୟ ମୋର ସ୍ୱର୍ଗସ୍ଥ ପିତାଙ୍କ ସାକ୍ଷାତରେ ତାହାକୁ ସ୍ୱୀକାର କରିବି। ମାତ୍ର ଯେ କେହି ଲୋକଙ୍କ ସାକ୍ଷାତରେ ମୋତେ ଅସ୍ୱୀକାର କରିବ, ମୁଁ ମଧ୍ୟ ମୋର ସ୍ୱର୍ଗସ୍ଥ ପିତାଙ୍କ ସାକ୍ଷାତରେ ତାହାକୁ ଅସ୍ୱୀକାର କରିବି। ଏଥିରୁ ଜଣାଯାଏ, ଯଦି ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରି ପାପରୁ ଉଦ୍ଧାର ପାଇଅଛୁ, ତାହେଲେ ଆମେ ତାହାଙ୍କୁ ପ୍ରକାଶ୍ୟରେ ସ୍ୱୀକାର କରିବା ଉଚିତ ଓ ତାହାଙ୍କର ସାକ୍ଷୀ ହେବା ଉଚିତ। କିନ୍ତୁ ଆମେ ଯଦି ତାହା ନ କରୁ, ତାହେଲେ ସେ ମଧ୍ୟ ଆମକୁ ପିତା ଈଶ୍ୱରଙ୍କ ସାକ୍ଷାତରେ ଅସ୍ୱୀକାର କରିବେ। ଅର୍ଥାତ୍ ଆମେ ଯଦି ପ୍ରଭୁ ଯୀଶୁଙ୍କୁ ଲୋକଙ୍କ ସାକ୍ଷାତରେ ଅସ୍ୱୀକାର କରୁ, ତାହେଲେ ଆମେ ପିତା ଈଶ୍ୱରଙ୍କୁ ମଧ୍ୟ ଅସ୍ୱୀକାର କରୁ। କିନ୍ତୁ ତଥାପି ଆମେ ଘୁଷୁରୀ ଓ କୁକୁର ପ୍ରକୃତିର ଲୋକମାନଙ୍କଠାରୁ ସାବଧାନ ହେବା ଉଚିତ, ଯେଉଁମାନେ କି ଈଶ୍ୱରଙ୍କ ବାକ୍ୟର ମୂଲ୍ୟ ବୁଝନ୍ତି ନାହିଁ କି ଖ୍ରୀଷ୍ଟଙ୍କୁ ଜାଣି ମଧ୍ୟ ତାହାଙ୍କୁ ଅସ୍ୱୀକାର କରନ୍ତି ଓ ପାପରେ ଲିପ୍ତ ରୁହନ୍ତି। କିନ୍ତୁ ଆମେ ପ୍ରଭୁ ଯୀଶୁଙ୍କୁ ଅସ୍ୱୀକାର ନ କରୁ, କେବଳ ତାହାଙ୍କର ମହାନତାକୁ, ଯାହାକି ଆମେ ନିଜ ହୃଦୟ ମଧ୍ୟରେ ଅନୁଭବ କରିଅଛୁ, ତାହାସବୁ ମନୁଷ୍ୟମାନଙ୍କଠାରୁ ଲୁଚାଇ ନ ରଖୁ, ମାତ୍ର ତାହାଙ୍କର ସାକ୍ଷୀ ହେଉ, ତାହେଲେ ଆମେ ତାହାଙ୍କ ଦ୍ୱାରା ପିତା ଈଶ୍ୱରଙ୍କ ନିକଟରେ ସମ୍ଭ୍ରମପ୍ରାପ୍ତ ହେବା ଓ ପୁରସ୍କାରର ଅଧିକାରୀ ହେବା। ତେବେ ବର୍ତ୍ତମାନ ଲକ୍ଷ୍ୟ କରିବାର ବିଷୟ ହେଉଛି, ଦେଖନ୍ତୁ 10:34 ପଦରେ ଏହିପରି ଲେଖା ଅଛି, ମୁଁ ଯେ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି ଏହା ମନେ କର ନାହିଁ, ଶାନ୍ତି ଦେବାକୁ ନ ଆସି ବରଂ ଖଡ଼ଗ ଦେବାକୁ ଆସିଅଛି। ଏହାର ଅର୍ଥ, ଯେପର୍ଯ୍ୟନ୍ତ ଏହି ପୃଥିବୀରୁ ସମସ୍ତ ଅଧାର୍ମିକତାର ଅବସାନ ନ ଘଟିଛି, ସେ ପର୍ଯ୍ୟନ୍ତ ଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱ ଶୟତାନର ଶତ୍ରୁତାର କାରଣ ହେବ ଓ ଏକ ସଂଗ୍ରାମ ଲାଗି ରହିବ। ଯେପର୍ଯ୍ୟନ୍ତ ଏହି ଜଗତରେ ପାପ ରାଜତ୍ୱ କରିଚାଲିଥିବ, ସେ ପର୍ଯ୍ୟନ୍ତ ଦୁଷ୍ଟର ନିମନ୍ତେ କୌଣସି ଶାନ୍ତି ନଥିବ। ବାସ୍ତବରେ ପ୍ରଭୁ ଯୀଶୁ ଖଡ଼ଗ ଦେବାକୁ ଆସିନଥିଲେ, ମାତ୍ର ସମସ୍ତ ଅଧାର୍ମିକ ଓ ଦୁଷ୍ଟତାରେ ପରିପୂର୍ଣ୍ଣ ଏହି ପୃଥିବୀ ପ୍ରତି ତାଙ୍କର ଉପସ୍ଥିତି ଏକ ଖଡ଼ଗ ସ୍ୱରୂପ, ଯେହେତୁ ଏହି ଜଗତ ସେହି ଶାନ୍ତିଦାତାଙ୍କୁ ଗ୍ରହଣ କରିବା ନିମନ୍ତେ ପ୍ରସ୍ତୁତ ନୁହେଁ। 35-36 ପଦରେ ଲେଖା ଅଛି, କାରଣ ମୁଁ ପିତା ସହିତ ପୁତ୍ରର ଓ ମାତା ସହିତ କନ୍ୟାର ପୁଣି ଶାଶୁ ସହିତ ବୋହୂର ବିରୋଧ ଘଟାଇବାକୁ ଆସିଅଛି, ଆଉ ମନୁଷ୍ୟର ନିଜ ପରିଜନ ହିଁ ତାହାର ଶତ୍ରୁ ହେବେ। ପ୍ରକୃତିରେ ପ୍ରଭୁ ଯୀଶୁ ବିରୋଧ ଘଟାଇବାକୁ ଆସିନଥିଲେ, ମାତ୍ର ମନୁଷ୍ୟର ଶକ୍ତ ଗ୍ରୀବତା ଓ ବିଶ୍ୱାସର ଶିଥିଳତା ହେତୁ ତାହାଙ୍କର ଆଗମନ ମନୁଷ୍ୟ ସହିତ ବିରୋଧ ଜନ୍ମାଇଅଛି। ସେଥିପାଇଁ ପ୍ରେରିତ ପାଉଲ ପ୍ରଥମ କରିନ୍ଥିବା 1 ପଦରେ ଏହିପରି ଉଲ୍ଲେଖ କରନ୍ତି, କାରଣ ବିନାଶପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କୃଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିଚାଳନାପ୍ରାପ୍ତ ହେଉଥିବା ଆମମାନଙ୍କ ପ୍ରତି ତାହା ଈଶ୍ୱରଙ୍କ ଶକ୍ତି ଅଟେ। ପ୍ରକୃତରେ ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରନ୍ତି, ଯଦି ସେମାନଙ୍କ ପରିବାର ମଧ୍ୟରୁ କେହି ଖ୍ରୀଷ୍ଟଙ୍କୁ ଗ୍ରହଣ କରିନଥାନ୍ତି, ତାହେଲେ ସେହି ପରିବାର ମଧ୍ୟରେ ବାପ ପୁଅ ମଧ୍ୟରେ ବା ଭାଇ ଭାଇ ମଧ୍ୟରେ ବା ଶାଶୁ ବୋହୂ ମଧ୍ୟରେ କିମ୍ବା ମା ଓ ଝିଅ ମଧ୍ୟରେ ବିବାଦ ଉପୁଜେ, ଏପରିକି ସେମାନଙ୍କର ପରିଜନମାନେ ହିଁ ସେମାନଙ୍କୁ ଘୃଣା କରନ୍ତି, କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ସେମାନଙ୍କୁ ପ୍ରେମ କରନ୍ତି, ଯେଉଁମାନେ କି ତାହାଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରନ୍ତି। ସେମାନେ ନିଜର ପରିବାରଠାରୁ ଯଦିଓ ବିଚ୍ଛିନ୍ନ ହୁଅନ୍ତି, ମାତ୍ର ସେମାନେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୁଅନ୍ତି ଓ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ସହ ସଂଯୁକ୍ତ ହୁଅନ୍ତି ଓ ସେମାନେ ପ୍ରକୃତ ଆଶୀର୍ବାଦର ଅଧିକାରୀ ହୁଅନ୍ତି। କିନ୍ତୁ ସେହି ବିଶ୍ୱାସୀମାନଙ୍କର ଏକତା ଉଦ୍ଧାର ପାଇନଥିବା ଜଗତ ସହିତ ଏକ ବିଭେଦ ପ୍ରାଚୀର ହୋଇ ଛିଡ଼ା ହୁଏ, କାରଣ ବିଶ୍ୱାସୀ ସହିତ ଅବିଶ୍ୱାସୀର କୌଣସି ସମ୍ପର୍କ ନାହିଁ। ଏହାପରେ 37 ପଦରେ ଲେଖା ଅଛି, ଯେ ପିତା କି ମାତାକୁ ମୋଠାରୁ ଅଧିକ ପ୍ରିୟ ଜ୍ଞାନ କରେ ସେ ମୋହର ଯୋଗ୍ୟ ନୁହେଁ, ପୁଣି ଯେ ପୁତ୍ର କି କନ୍ୟାକୁ ମୋଠାରୁ ଅଧିକ ସ୍ନେହ କରେ ସେ ମୋହର ଯୋଗ୍ୟ ନୁହେଁ। ପ୍ରଭୁ ଚାହାନ୍ତି ଆମେ ଯେପରି ସମ୍ପୂର୍ଣ୍ଣ ଭାବେ ନିଜକୁ ତାହାଙ୍କ ନିକଟରେ ସମର୍ପଣ କରୁ ଓ ତାହାଙ୍କୁ ସବୁ ବିଷୟରେ ପ୍ରଥମ ସ୍ଥାନ ଦେଉ। ଏହାର ଅର୍ଥ ନୁହେଁ ଆମେ ଆମର ଜାଗତିକ ପିତାମାତା ବା ପୁତ୍ର କନ୍ୟାଙ୍କ ପ୍ରତି କର୍ତ୍ତବ୍ୟରେ ଅବହେଳା କରିବା, ମାତ୍ର ଆମେ ଏହିସବୁର ମଧ୍ୟରେ ଖ୍ରୀଷ୍ଟଙ୍କୁ ସ୍ନେହ କରିବା ଉଚିତ ଓ ତାହାଙ୍କୁ ଶ୍ରେଷ୍ଠ ସ୍ଥାନ ଦେବା ଉଚିତ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଯଦି ଆମେ ପ୍ରଭୁ ଯୀଶୁଙ୍କୁ ଅଧିକ ସ୍ନେହ କରିବା, ତାହେଲେ ଆମେ ନିଜର ଜାଗତିକ ପିତାମାତା ବା ପୁତ୍ର କନ୍ୟାମାନଙ୍କୁ ପ୍ରକୃତରେ ସ୍ନେହ କରିବା। 38 ପଦରେ ଲେଖା ଅଛି, ଆଉ ଯେ ଆପଣା କୃଷ ନେଇ ମୋହର ଅନୁଗମନ ନ କରେ ସେ ମୋହର ଯୋଗ୍ୟ ନୁହେଁ। ତାହେଲେ ସେହି କୃଷ କ'ଣ? ସେହି କୃଷ ହେଉଛି ଆମମାନଙ୍କ ନିମନ୍ତେ ଜଗତର ଦୁଃଖ, କ୍ଲେଶ, ସମସ୍ୟା, ତାଡ଼ନା, ଅପମାନ ଓ ନିନ୍ଦା, ଯାହାକି ଜଣେ ଖ୍ରୀଷ୍ଟ ବିଶ୍ୱାସୀକୁ ଖ୍ରୀଷ୍ଟଙ୍କ ନିମନ୍ତେ ସହ୍ୟ କରିବାକୁ ପଡ଼େ। କିନ୍ତୁ ଏହିସବୁକୁ ଯିଏ ସହ୍ୟ କରି ଖ୍ରୀଷ୍ଟଙ୍କ ନିମନ୍ତେ ଆଗବଢ଼ି ଚାଲେ ସେ ଖ୍ରୀଷ୍ଟଙ୍କର ଯୋଗ୍ୟ ହୋଇଥାଏ। କିନ୍ତୁ ଯଦି ବା ଆମମାନଙ୍କ ଜୀବନରେ ତହିଁର ବିଫଳତା ଦେଖାଯାଏ, ମାତ୍ର ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ ଯେ ସେ ଆମମାନଙ୍କୁ ଦୂରେଇ ଦେଇନାହାନ୍ତି, ମାତ୍ର ସେ ଆମମାନଙ୍କୁ ବିଭିନ୍ନ ପ୍ରକାର ପରିସ୍ଥିତି ମଧ୍ୟ ଦେଇ ତାହାଙ୍କର ନିକଟବର୍ତ୍ତୀ କରାନ୍ତି। ସେ ଚାହାନ୍ତି ଆମେ ଯେପରି ସମ୍ପୂର୍ଣ୍ଣ ରୂପେ ନିଜକୁ ତାହାଙ୍କ ନିକଟରେ ଉତ୍ସର୍ଗ କରୁ। ଏହାପରେ 39 ପଦରେ ଲେଖା ଅଛି, ଯିଏ ଆପଣା ଜୀବନ ବଞ୍ଚାଏ ସେ ତାହା ହରାଇବ, ଆଉ ଯିଏ ମୋ ନିମନ୍ତେ ଆପଣା ଜୀବନ ହରାଏ ସେ ତାହା ବଞ୍ଚାଇବ। ଏଠାରେ ଆମେ ଦେଖୁଛୁ ଏକ ପାର୍ଥିବ ବା ଶାରୀରିକ ଜୀବନ ସହିତ ଏକ ସ୍ୱର୍ଗୀୟ ତଥା ଅନନ୍ତ ଜୀବନର ମଧ୍ୟରେ ଥିବା ପାର୍ଥକ୍ୟତା। ଜଣେ ବ୍ୟକ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସେ ଶାରୀରିକ ମୃତ୍ୟୁର ସମ୍ମୁଖୀନ ହୋଇପାରେ, ତାହାକୁ ହୁଏତ ମୃତ୍ୟୁବରଣ କରିବାକୁ ପଡ଼େ, ମାତ୍ର ସେ ଖ୍ରୀଷ୍ଟଙ୍କ ନିମନ୍ତେ ମୃତ୍ୟୁଭୋଗ କରିଥିବାରୁ ଅନନ୍ତ ଜୀବନରେ ପ୍ରବେଶ କରେ। ବାସ୍ତବରେ ଯେଉଁ ବ୍ୟକ୍ତି ଖ୍ରୀଷ୍ଟଙ୍କ ନିମନ୍ତେ ଆପଣା ଶାରୀରିକ ଜୀବନକୁ ହରାଏ ସେ ସେହି ଅନନ୍ତ ଜୀବନରେ ପ୍ରବେଶ କରେ, ଯାହାକି ତାହାକୁ ଖ୍ରୀଷ୍ଟଙ୍କ ଉପସ୍ଥିତି ମଧ୍ୟକୁ ଘେନିଯାଏ। ସେଥିପାଇଁ ପ୍ରେରିତ ପାଉଲ ଦ୍ୱିତୀୟ କରନ୍ଥୀୟ 5:8 ଏହିପରି ଉଲ୍ଲେଖ କରନ୍ତି, ହଁ ଆମେମାନେ ସାହସୀ ଅଟୁ, ଆଉ ଶରୀରଠାରୁ ଦୂରରେ ବାସ କରି ବରଂ ପ୍ରଭୁଙ୍କ ନିକଟରେ ନିବାସ କରିବାରେ ଆମମାନଙ୍କର ଅଧିକ ସନ୍ତୋଷ। ତେଣୁକରି ମାଥ୍ୟୁ ତାହାଙ୍କ ସୁସମାଚାର ମଧ୍ୟରେ ଏହିପରି ଉଲ୍ଲେଖ କରନ୍ତି, ମନୁଷ୍ୟ ଯଦି ସମଗ୍ର ଜଗତ ଲାଭ କରି ଆପଣ ଜୀବନ ହରାଏ ତହିଁରେ ତାହାର କି ଲାଭ ହେବ? ତେଣୁ ଆପଣ ନିଜର ଶାରୀରିକ ଜୀବନ ନିମନ୍ତେ ଖ୍ରୀଷ୍ଟଙ୍କୁ ହରାନ୍ତୁ ନାହିଁ, ମାତ୍ର ଖ୍ରୀଷ୍ଟଙ୍କ ନିମନ୍ତେ ଆପଣଙ୍କର ଶାରୀରିକ ଜୀବନକୁ ହରାନ୍ତୁ, ତାହେଲେ ଆପଣ ଅନନ୍ତ ଜୀବନର ଅଧିକାରୀ ହୋଇପାରିବେ। ହଁ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ମୃତ୍ୟୁଭୋଗ କରି ନ ପାରନ୍ତି, ମାତ୍ର ଆପଣ ଯଦି ଖ୍ରୀଷ୍ଟଙ୍କ ନିମନ୍ତେ ନିଜର ଶାରୀରିକ ଅଭିଳାଷ ଓ ଭୋଗବିଳାସ ସବୁ ଜଳାଞ୍ଜଳି ଦେଇ ଖ୍ରୀଷ୍ଟଙ୍କ ନିମନ୍ତେ ନିଜର ଜୀବନକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରନ୍ତି, ତାହେଲେ ଆପଣ ସେହି ଅନନ୍ତ ଜୀବନର ଅଧିକାରୀ ହୋଇପାରିବେ। ସେଥିପାଇଁ ପ୍ରେରିତ ପାଉଲ କହନ୍ତି, ଯାହାସବୁ ମୋ ନିମନ୍ତେ ଲାଭଜନକ ଥିଲା ସେହିସବୁ ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷତିଜନକ ବୋଲି ଗଣ୍ୟ କରିଅଛି। ପ୍ରଭୁ ଯୀଶୁ ଚାହାନ୍ତି ଆମେ ଯେପରି ତାହାଙ୍କୁ ଆମ ଜୀବନରେ ପ୍ରଥମ ସ୍ଥାନ ଦେଉ ଓ ତାହାଙ୍କର ହୋଇ ଜୀବନଯାପନ କରୁ, ତାହାଙ୍କ ନିମନ୍ତେ ସମସ୍ତ କିଛି କ୍ଷତି ସହ୍ୟ କରୁ, ସମ୍ଭବ ହେଲେ ନିଜର ମାନ ସମ୍ମାନ, ପଦପଦବୀ, ନିଜର ଆଭିଜାତ୍ୟ ତଥା ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ତାହାଙ୍କ ନିମନ୍ତେ ଆଗେଇ ଯିବା ଉଚିତ। ତାହେଲେ ଆମେ ସେହି ଗୌରବ ଓ ଅମ୍ଳାନ ମୁକୁଟର ଅଧିକାରୀ ହୋଇପାରିବା ଓ ସେହି ଅନନ୍ତ ଜୀବନର ଅଧିକାରୀ ହୋଇପାରିବା। ଏହାପରେ 40-42 ପଦରେ ଏହିପରି ଲେଖା ଅଛି, ଯେ ତୁମମାନଙ୍କୁ ଗ୍ରହଣ କରେ ସେ ମୋତେ ଗ୍ରହଣ କରେ, ଆଉ ଯିଏ ମୋତେ ଗ୍ରହଣ କରେ ସେ ମୋର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ, ଯିଏ ଭାଓବାଦୀଙ୍କୁ ଭାଓବାଦୀ ବୋଲି ଗ୍ରହଣ କରେ ସେ ଭାଓବାଦୀଙ୍କ ପୁରସ୍କାର ପାଇବ, ଆଉ ଯିଏ ଧାର୍ମିକ ବ୍ୟକ୍ତିଙ୍କୁ ଧାର୍ମିକ ବୋଲି ଗ୍ରହଣ କରେ ସେ ଧାର୍ମିକ ବ୍ୟକ୍ତିଙ୍କ ପୁରସ୍କାର ପାଇବ, ପୁଣି ଯିଏ କେହି ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ମୋର ଶିଷ୍ୟ ବୋଲି କେବଳ ଗିନାଏ ଥଣ୍ଡା ପାଣି ପିଇବାକୁ ଦେବ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ। ଏଠାରେ ପ୍ରଭୁ ଯୀଶୁ ସ୍ପଷ୍ଟ ଭାବେ ପ୍ରକାଶ କରି କହନ୍ତି ଯେ ପୁରସ୍କାର ବିଶ୍ୱସ୍ତତାକୁ ନେଇ ମିଳିଥାଏ, ତାହାଙ୍କ ପ୍ରତି ଆମମାନଙ୍କର ବିଶ୍ୱସ୍ତତାକୁ ନେଇ ଆମେ ଭାଓବାଦୀଙ୍କ ପୁରସ୍କାର କିମ୍ବା ଧାର୍ମିକ ବ୍ୟକ୍ତିଙ୍କ ପୁରସ୍କାର ପାଇଥାଉ। ଯଦି ଆପଣ ପ୍ରଭୁ ଯୀଶୁଙ୍କୁ ଜଣେ ଭାଓବାଦୀ ବୋଲି ଗ୍ରହଣ କରନ୍ତି ତାହେଲେ ଆପଣ ମାଓବାଦୀଙ୍କୁ ପୁରସ୍କାର ପାଇବେ। ଯଦି ଆପଣ ଯୀଶୁଙ୍କୁ ଜଣେ ଧାର୍ମିକ ବ୍ୟକ୍ତି ବୋଲି ଗ୍ରହଣ କରନ୍ତି ତାହେଲେ ଆପଣ ଧାର୍ମିକ ବ୍ୟକ୍ତିର ପୁରସ୍କାର ପାଇବେ। କିନ୍ତୁ ଯଦି ଆପଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରଭୁ ଓ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରନ୍ତି ତାହେଲେ ଆପଣ ସମ୍ପୂର୍ଣ୍ଣ ପୁରସ୍କାରର ଅଧିକାରୀ ହେବେ। ପ୍ରିୟ ବନ୍ଧୁ, ଆଜି ଆପଣ ପ୍ରଭୁ ଯୀଶୁଙ୍କୁ କେଉଁପରି ଭାବେ ଗ୍ରହଣ କରନ୍ତି? କ'ଣ ଜଣେ ମହାପୁରୁଷ ରୂପେ, ନା ଜଣେ ମାଓବାଦୀ ରୂପେ, ନା ଜଣେ ଧାର୍ମିକ ବ୍ୟକ୍ତି ରୂପେ? କିନ୍ତୁ ସେ ଏହି ସବୁଠାରୁ ଉଚ୍ଚରେ, କାରଣ ସେ ହେଉଛନ୍ତି ପ୍ରଭୁ ଓ ଏକମାତ୍ର ଜଗତର ଉଦ୍ଧାରକର୍ତ୍ତା ଈଶ୍ୱର। ଯଦି ଆପଣ ତାହାଙ୍କୁ ଏପର୍ଯ୍ୟନ୍ତ ପ୍ରଭୁ ଓ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିନାହାନ୍ତି ତାହେଲେ ସମୟ ଥାଉ ଥାଉ ତାହାଙ୍କୁ ପ୍ରଭୁ ଓ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରି ସମ୍ପୂର୍ଣ୍ଣ ପୁରସ୍କାରର ଅଧିକାରୀ ହୁଅନ୍ତୁ। ଏଥିସହିତ ତାହାଙ୍କ ସେବକମାନଙ୍କର ଆତିଥ୍ୟ ସତ୍କାର କରି ପ୍ରଭୁଙ୍କଠାରୁ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ। ଆସନ୍ତୁ ଏହାପରେ 11 ପର୍ବଟିକୁ ଅଧ୍ୟୟନ କରିବାକୁ ଯିବା। କିନ୍ତୁ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଶିଷ୍ୟମାନେ ଯୀଶୁଙ୍କର ଆଦେଶାନୁଯାୟୀ ଇସ୍ରାଏଲ୍ର ହଜିଯାଇଥିବା ମେଷମାନଙ୍କ ନିକଟରେ ରାଜ୍ୟର ସୁସମାଚାର ଘୋଷଣା କଲେ, ମାତ୍ର ଫଳ କ'ଣ ହେଲା? ସେମାନେ ପ୍ରଭୁ ଯୀଶୁଙ୍କୁ ମସିହ ରୂପେ ଗ୍ରହଣ କରିପାରିଲେ ନାହିଁ। ସେମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ, ସେମାନେ ତାହାଙ୍କୁ ଅଗ୍ରାହ୍ୟ କଲେ। ତେଣୁକରି ଏହି ପର୍ବରେ ଆମେ ପ୍ରଭୁ ଯୀଶୁଙ୍କର ପ୍ରଚାର କାର୍ଯ୍ୟରେ ଏକ ପରିବର୍ତ୍ତନ ଲକ୍ଷ୍ୟ କରୁ। ଏହି 11 ପର୍ବର 28 ପଦରୁ 30 ପଦରେ ଆମେ ଏକ ନୂତନ ସମ୍ବାଦ ବା ଏକ ନୂତନ ଆହ୍ୱାନ ଦେଖିବାକୁ ପାରିବା, ଯାହାକି ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ତାହା ପ୍ରଦାନ କରନ୍ତି ଓ ଏହା ମନ ପରିବର୍ତ୍ତନର ସମ୍ବାଦଠାରୁ ଭିନ୍ନ। ତେବେ ଦେଖନ୍ତୁ 11 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଯୀଶୁ ଆପଣ ଦ୍ୱାଦଶ ଶିଷ୍ୟଙ୍କୁ ଆଦେଶ ଦେବାର ସମାପ୍ତ କଲା ଉତ୍ତାରେ ଲୋକମାନଙ୍କର ନଗରସମୂହରେ ଶିକ୍ଷା ଦେବାକୁ ଓ ଘୋଷଣା କରିବାକୁ ସେ ସ୍ଥାନରୁ ପ୍ରସ୍ଥାନ କଲେ। ଦେଖନ୍ତୁ, ପ୍ରଭୁ ଯୀଶୁ ସୁସମାଚାର ପ୍ରଚାର ଉପରେ କେତେଦୂର ଗୁରୁତ୍ୱ ଦେଉଥିଲେ। ସେ କେବଳ ଶିଷ୍ୟମାନଙ୍କୁ ପ୍ରଚାର କାର୍ଯ୍ୟ ନିମନ୍ତେ ପ୍ରେରଣ କରି ନିଜେ ବସି ରହିଲେ ନାହିଁ, ମାତ୍ର ସେ ନିଜେ ମଧ୍ୟ ପ୍ରଚାର କରିବା ନିମନ୍ତେ ଆଗେଇ ଗଲେ, କାରଣ ସେ ଈଶ୍ୱରଙ୍କ ବାକ୍ୟ ପ୍ରଚାର ପ୍ରତି ଅଧିକ ଗୁରୁତ୍ୱ ଦେଉଥିଲେ। ଏହାପରେ 2 ଓ 3 ପଦରେ ଲେଖା ଅଛି, ଏଥିମଧ୍ୟରେ ଯୋହନ ଖ୍ରୀଷ୍ଟଙ୍କ କର୍ମର ବିବରଣ କାରାଗାରରେ ଶୁଣି ଆପଣ ଶିଷ୍ୟମାନଙ୍କ ଦ୍ୱାରା ତାହାଙ୍କୁ ପଚାରି ପଠାଇଲେ, ଯାହାଙ୍କର ଆଗମନ ହେବ ସେହି ବ୍ୟକ୍ତି କି ଆପଣ ଅବା ଆମେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ? ମାଥ୍ୟୁ 4 ପର୍ବର 12 ପଦରେ ଆମେ ଦେଖିସାରିଛୁ ଯେ ବାପ୍ତିଜକ ଯୋହନ କାରାଗାରରେ ବନ୍ଦୀ ହୋଇ ରହିଲେ। ତେବେ ସେ କାହିଁକି ବନ୍ଦୀ ହୋଇ ରହିଲେ ସେ ବିଷୟ ନେଇ ମଧ୍ୟ ଆମେ ଆଲୋଚନା କରିସାରିଛୁ। କିନ୍ତୁ ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି ଯେ ସେହି ବାପ୍ତିଜକ ଯୋହନ କାରାଗାରରେ ଥାଇ ସୁଦ୍ଧା ତାହାଙ୍କର ଶିଷ୍ୟମାନଙ୍କ ଦ୍ୱାରା ପ୍ରଭୁ ଯୀଶୁଙ୍କ ବିଷୟ ନେଇ ସବୁ ଖବର ରଖୁଥିଲେ। ଯେହେତୁ ତାହାଙ୍କର ଶିଷ୍ୟମାନେ ଯୀଶୁଙ୍କର ସମସ୍ତ କାର୍ଯ୍ୟକଳାପକୁ ଲକ୍ଷ୍ୟ କରି ଯୋହନଙ୍କୁ ତହିଁର ବିବରଣୀ ପ୍ରଦାନ କରୁଥିଲେ, ଯୋହନ ତାହାଙ୍କର ସେହି ବନ୍ଦିତ୍ୱାବସ୍ଥାରୁ ମୁକ୍ତି ଅପେକ୍ଷାରେ ଥିଲେ, କାରଣ ସେ ବିଶ୍ୱାସ କରୁଥିଲେ ଯେ ପ୍ରଭୁ ଯୀଶୁ ଯଥାଶୀଘ୍ର ଆସି ସେହି ସିଂହାସନ ଅଧିକାର କରି ତାହାଙ୍କର ରାଜ୍ୟ ପ୍ରତିଷ୍ଠା କରିବେ। କିନ୍ତୁ ତହିଁରେ ବିଳମ୍ବ ଘଟିବାର ଦେଖି ସେ ଟିକେ ବିବ୍ରତ ହୋଇଯାଉଛନ୍ତି। ତେଣୁକରି ସେ ତାଙ୍କର ଶିଷ୍ୟମାନଙ୍କୁ ତାହାଙ୍କ ପ୍ରଶ୍ନର ଉତ୍ତର ପାଇବା ନିମନ୍ତେ ଯୀଶୁଙ୍କ ନିକଟକୁ ପଠାଉଛନ୍ତି, ଆଉ ଯୋହନଙ୍କର ପ୍ରଶ୍ନ ମଧ୍ୟ ଯୁକ୍ତିଯୁକ୍ତ, କାରଣ ସେ ବିଶ୍ୱାସ କରିଥିଲେ ଯେ ପ୍ରଭୁ ଯୀଶୁ ଏହି ସମୟକୁ ସିଂହାସନର ଅଧିକାରୀ ହୋଇଯିବା କଥା। କିନ୍ତୁ ତହିଁରେ ବିଳମ୍ବ ଘଟିବାର ଦେଖି ସେ ପ୍ରକୃତରେ ଏକ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି। ତେବେ ଦେଖନ୍ତୁ, ଯୀଶୁ ବାପ୍ତିଜକ ଯୋହନଙ୍କୁ କି ଉତ୍ତର ଦେଉଛନ୍ତି। 4 ପଦରୁ 6 ପଦ ମଧ୍ୟରେ ଲେଖା ଅଛି, ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମେମାନେ ଯାଇ ଯାହା ଯାହା ଶୁଣୁଅଛ ଓ ଦେଖୁଅଛ ସେହିସବୁ ଯୋହନଙ୍କୁ ଜଣାଅ। ଅନ୍ଧମାନେ ଦୃଷ୍ଟି ପାଆନ୍ତି, ଖଞ୍ଜମାନେ ଗମନ କରନ୍ତି, କୁଷ୍ଠୀମାନେ ଶୁଚି ହୁଅନ୍ତି, ବଧିରମାନେ ଶ୍ରବଣ କରନ୍ତି, ମୃତମାନେ ଉତ୍ଥାପିତ ହୁଅନ୍ତି, ପୁଣି ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ, ଆଉ ଯେ କେହି ମୋଠାରେ ବିଘ୍ନର କାରଣ ନ ପାଏ ସେ ଧନ୍ୟ। ବାସ୍ତବରେ ପ୍ରଭୁ ଯୀଶୁଙ୍କର ଉତ୍ତର ଅତି ଚମତ୍କାର ଥିଲା, ଓ ଏହି ଉତ୍ତର କେବଳ ପୁରାତନ ନିୟମରେ ମସିହଙ୍କ ପରିଚୟ ନେଇ ଯାହା ସବୁ ଉଲ୍ଲେଖ ହୋଇଥିଲା ସେହି ଦୃଷ୍ଟିକୋଣରୁ ନେଇ ଅତି ସୁସ୍ପଷ୍ଟ ଭାବେ ବୁଝାପଡ଼ୁଥିଲା। କାରଣ ଯିଶାୟା 35 ପର୍ବର 4 ପଦରୁ 6 ପଦରେ ଏହିପରି ଲେଖା ଅଛି, ଭିତାନ୍ତକରଣମାନଙ୍କୁ କୁହ, ସାହସିକ ହୁଅ, ଭୟ କର ନାହିଁ, ଦେଖ ତୁମାନଙ୍କ ପରମେଶ୍ୱର ପ୍ରତିଶୋଧ ସହିତ ପରମେଶ୍ୱରଙ୍କର ପ୍ରତିଫଳ ସହିତ ଆସିବେ, ସେ ଆସି ତୁମମାନଙ୍କ ପରିତ୍ରାଣ କରିବେ। ତେତେବେଳେ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ ହେବ ଓ ବଧିରମାନଙ୍କର କର୍ଣ୍ଣ ମୁକ୍ତ ହେବ, ତେତେବେଳେ ନେଙ୍ଗଡ଼ା ଲୋକ ହରିଣ ପରି ଡିଆଁ ମାରିବ ଓ ଘୁଙ୍ଗାମାନଙ୍କର ଜିହ୍ୱା ଗାନ କରିବ, କାରଣ ପ୍ରାନ୍ତରରେ ଜଳ ଓ ମରୁଭୂମିରେ ସ୍ରୋତ ବାହାରିବ। ଏହା ଥିଲା ପ୍ରକୃତରେ ସେହି ମସିହଙ୍କର ପରିଚୟ ପତ୍ର, ଯାହାକି ପ୍ରଭୁ ଯୀଶୁ ବାପ୍ତିଜକ ଯୋହନଙ୍କୁ ତାହା ସ୍ମରଣ କରାଇ ଦିଅନ୍ତି, ଯେପରି ଯୋହନ ଯୀଶୁଙ୍କ ଅର୍ଥାତ୍ ସେହି ମସିହଙ୍କ ଆଗମନ କରିବା ବିଷୟ ନେଇ ଦ୍ୱନ୍ଦ୍ୱରେ ନ ପଡ଼ନ୍ତି, କିନ୍ତୁ ଏଠାରେ ଗୋଟିଏ ଚମତ୍କାର ବିଷୟ ଆପଣ ଲକ୍ଷ୍ୟ କରିବେ, ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏହି ଜଗତକୁ ପ୍ରଥମ ଆଗମନ କରିବାରେ ସଫଳ ହୋଇନଥିଲା, ତାହା ହେଉଛି ଯେ ତାହାଙ୍କର ପ୍ରଥମ ଆଗମନରେ ପ୍ରାନ୍ତରରେ ଜଳ ବାହାରି ନଥିଲା କି ମରୁଭୂମିରେ ସ୍ରୋତ ପ୍ରବାହିତ ହୋଇନଥିଲା, କାରଣ ସେ ସେହି ରାଜ୍ୟ ତାହାଙ୍କର ପ୍ରଥମ ଆଗମନରେ ପ୍ରତିଷ୍ଠା କରିନଥିଲେ। କିନ୍ତୁ ସେ ରାଜା ରୂପେ ପରିଚିତ ଥିଲେ ଏବଂ ମସିହଙ୍କର ପରିଚୟ ପତ୍ର ମଧ୍ୟ ସେ ଧାରଣ କରିଥିଲେ, ଆଉ ତାହା ହିଁ ସେ ନିଜେ ପ୍ରକାଶ କରନ୍ତି। ତେଣୁ ବାପ୍ତିଜକ ଯୋହନ ଯୀଶୁଙ୍କର ଏହିପରି ଉତ୍ତରରେ ସେ ଯେ ମସିହ, ଏହା ସେ ଜାଣିପାରିଥିଲେ। ପ୍ରିୟ ବନ୍ଧୁ, ଅନେକ ସମୟରେ ଆମେ ପ୍ରଭୁ ଯୀଶୁଙ୍କୁ ଜାଣିଲେ ମଧ୍ୟ ନିଜର ଅବିଶ୍ୱାସ କିମ୍ବା ନିଜର ପ୍ରାର୍ଥନାର ଉତ୍ତର ତାହାଙ୍କଠାରୁ ନ ପାଇ ଆମେ ତାହାଙ୍କୁ ଅବିଶ୍ୱାସ କରୁ, ହୋଇପାରେ ତାହାଙ୍କୁ ଅସ୍ୱୀକାର ମଧ୍ୟ କରିପକାଉ କିମ୍ବା ତାହାଙ୍କର ବଚସା କରୁ, ହୋଇପାରେ ତାହାଙ୍କ ପ୍ରତି ବିରକ୍ତି ଭାବ ପ୍ରକାଶ କରୁ, ମାତ୍ର ସେ ସଦାସର୍ବଦା ସମଭାବରେ ଅଛନ୍ତି। ଆଜି ମଧ୍ୟ ତାହାଙ୍କର ସେହି ଆଶ୍ଚର୍ଯ୍ୟ ଶକ୍ତି କାର୍ଯ୍ୟ ସାଧନ କରୁଅଛି, କିନ୍ତୁ ଆମେ ବିଶ୍ୱାସରେ ସ୍ଥିର ନୁହୁଁ। ଆମେ ମନରେ ଅନେକ ପ୍ରକାର ସନ୍ଦେହ ଓ ଅବିଶ୍ୱାସ କରୁ, କିନ୍ତୁ ସେ ହେଉଛନ୍ତି ସେହି ମସିହ ଅର୍ଥାତ୍ ଖ୍ରୀଷ୍ଟ, ଆମମାନଙ୍କର ଉଦ୍ଧାରକର୍ତ୍ତା ଈଶ୍ୱର। ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ, କିନ୍ତୁ ସେ ଏହି ଜଗତକୁ ଆସିଲେ ମାତ୍ର ଜଗତ ତାହାଙ୍କୁ ଚିହ୍ନିପାରିଲା ନାହିଁ। ମାତ୍ର ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଗ୍ରହଣ କଲେ, ସେମାନେ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ପାଇଲେ। ସେ ପୁନର୍ବାର ଏହି ଜଗତକୁ ରାଜା ରୂପରେ ଆଗମନ କରୁଅଛନ୍ତି, ଏହି ଜଗତରେ ତାହାଙ୍କ ରାଜ୍ୟ ପ୍ରତିଷ୍ଠା କରିବା ପାଇଁ ଓ ଏହି ଜଗତର ବିଚାର କରିବା ପାଇଁ। ସେତେବେଳେ ଆଉ ଅନୁଗ୍ରହ ନଥିବ, ମାତ୍ର ଏକ ଭୟଙ୍କର ବିଚାର ଅପେକ୍ଷା କରି ରହିଥିବ, ଆଉ ତହିଁର ଫଳାଫଳ ତି ଭୟଙ୍କର, କାରଣ ଅଧାର୍ମିକମାନଙ୍କର ସ୍ଥାନ ସେହି ଅନନ୍ତ ନରକରେ ହେବ। ସେମାନେ ଅନନ୍ତକାଳ ନରକ ଯନ୍ତ୍ରଣା ଭୋଗ କରିବେ, ମାତ୍ର ଧାର୍ମିକମାନଙ୍କ ନିମନ୍ତେ ସେହି ଅନନ୍ତ ଜୀବନ ଥିବ, ଯାହାକି ଅନନ୍ତକାଳ ପର୍ଯ୍ୟନ୍ତ ଈଶ୍ୱରଙ୍କ ସହିତ ସେମାନେ ସେହି ସ୍ୱର୍ଗୀୟ ସୁଖକୁ ଉପଭୋଗ କରିବେ। କିନ୍ତୁ ଆପଣଙ୍କର ବା ମୋର ସ୍ଥାନ କେଉଁଠି ହେବ, ଏହାର ଉତ୍ତର କେବଳ ଆମେ ନିଜେ ଜାଣୁ। ତେଣୁ ପ୍ରିୟ ବନ୍ଧୁ, ପ୍ରଭୁ ଆଜି ଆମମାନଙ୍କୁ ତାଙ୍କର ବାକ୍ୟ ମଧ୍ୟ ଦେଇ ସୁଯୋଗ ଦେଉଅଛନ୍ତି ନିଜର ଜୀବନକୁ ସମୀକ୍ଷା କରି ସେହି ଉଦ୍ଧାରକର୍ତ୍ତାଙ୍କୁ ଗ୍ରହଣ କରିବା ପାଇଁ। ଯଦି ଆମେ ସେହି ଉଦ୍ଧାରକର୍ତ୍ତାଙ୍କୁ ଉପେକ୍ଷା କରୁ, ତାହେଲେ ଆମେ କେବେ ହେଲେ ପାପରୁ ଉଦ୍ଧାର ପାଇପାରିବା ନାହିଁ କି ଅନନ୍ତ ଜୀବନର ଅଧିକାରୀ ହୋଇପାରିବା ନାହିଁ। ତେଣୁକରି ସୁଯୋଗ ଥାଉଁ ଥାଉଁ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରି ନିଜର ପାପ ନିମନ୍ତେ ଅନୁତାପ କରି ତାହା ତାହାଙ୍କଠାରେ ସ୍ୱୀକାର କରି କ୍ଷମା ମାଗି ପାପରୁ ଉଦ୍ଧାରପ୍ରାପ୍ତ ହୋଇ ଅନନ୍ତ ଜୀବନର ଅଧିକାରୀ ହେଉ, ତାହେଲେ ଆମେ ସେହି ଅନନ୍ତ ରାଜ୍ୟରେ ପ୍ରବେଶ କରିପାରିବା ଓ ଅନନ୍ତକାଳ ଈଶ୍ୱରଙ୍କ ସହିତ ସ୍ୱର୍ଗୀୟ ସୁଖ, ଶାନ୍ତି ଓ ଆନନ୍ଦକୁ ଉପଭୋଗ କରି ସ୍ୱର୍ଗୀୟ ବିଭବର ଅଧିକାରୀ ହୋଇପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 33, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।